ପଡ଼ିଲା ସର୍ପକୁ ଆଜି ମାରି ପକାଇବି, ଦେଖାଇ ଦିଅ ତା ବସା ସେଠାକୁ ଚଳିବି। କଳିଙ୍ଗ ବୋଇଲେ ତୁମ୍ଭେ କେଉଁ ଦେଶ ନୃପ, ସର୍ପକୁ ମାରିବା ପାଇଁ ଖଟା ଅବହପ। ଅତି ଭୟଙ୍କର ସର୍ପ ଗିରି ବରଜିଣୀ, ଦେଖି ପଳାଇଲେ ତାଙ୍କୁ ବହୁ ବିରମଣୀ। ବୃଥାରେ କିମ୍ ପାଇଁ ଯାଇ ତାକୁ ଛଡ଼ାଇବ, ସୁକୁମଳ ଅଙ୍ଗ ଗୋଟି ତାକ ବଳି ଯିବ। ମାସକ ପରେ ସେ ଅମାବାସ୍ୟା ରଜନୀରେ, ଖାଇବା ନିମନ୍ତେ ମାତ୍ର ପଦାକୁ ବାହାରେ। ଆଜି ଅମାବାସ୍ୟା ତାର ଖାଇବାର ପାଳି, ତୁମ୍ଭଙ୍କୁ ଦେଖିଲା ମାତ୍ରେ ପକାଇବ ଗିଳି। ଅତଏବ କଥା ମାନିଲେ ଉଠିଣ ଯାଅ, ବୃଥା ମାରିବା ନିମନ୍ତେ ମନ ନ ବଳାଅ। ସୁଦାମ ବୋଲେ ଦେଖାଅ ତାର ବସା ମୋତେ, ମାରିଣ ମୁଁ ଆଣିଦେବି କାଲିର ପ୍ରଭାତେ। ଏମନ୍ତ ଶୁଣି କଳିଙ୍ଗ ଦେଖାଇଲେ ପଥ, ଧନୁ ଧରି ଚଳିଗଲା ଅହଲ୍ୟାର ସୁତ। ମହାପର୍ବତ ଉପରେ ଛକି ବସିଥିଲା, ସାପ ଦେଖି ମହାବଜ୍ର ସର ଚୋଖି ଦେଲା। ଶବର ଅଜା ପାଖରୁ ଶିଖିଥିଲା ଯେଣୁ, ବେନିଖଣ୍ଡ ହୋଇ ସର୍ପ କଟିଗଲା ତେଣୁ। ପ୍ରାଣ ଗଲା ବେଳେ କଲା ଘୋର ଗରଜନ, ଚମକି ପଡ଼ିଲେ ଶୁଣି ଗ୍ରାମ ନଗ୍ରଜନ। ଘର ଛାଡ଼ି ଥକେ ଲୋକ ଯାଆନ୍ତି ପଳାଇ, ଡାକିଲା ସୁଦାମ କେହି ଭୟ କର ନାହିଁ। ସର୍ପକୁ ମୁଁ ମାରି ଅଛି ନିକ୍ଷେପିଣ ସର, ତେଣୁ ଗରଜିଣ ପ୍ରାଣ ଛାଡ଼ିଲା ତାହାର। ଲୋକମାନେ ଆନନ୍ଦିତ ହେଲେ, ମଣି ଚୂଡ଼ମଲା ବୋଲି କର ତାଳି ଦେଲେ। ସୁଦାମ ତା ମଣି ଘେନି ସତ୍ୱରେ ଆସିଲା, କଳିଙ୍ଗ ରାଜାଙ୍କୁ ଦେଇ ନମସ୍କାର କଲା। ଅମାତ୍ୟ ବର୍ଗ ପରଜା ସର୍ବେ ହେଲେ ତୋଷ, ସୁଦାମକୁ ଧନ୍ୟ ଧନ୍ୟ କଲେ କଶେଷ। ସର୍ପ ଗୋଟି ପୁଣି ଥିଲା ଆମ୍ଭରାଇଜକୁ, ଏହି ବିରମଣି ଆସି ବିନା ସେ କାହାକୁ। ଅଭୟ କଲେ ଆମ୍ଭଙ୍କୁ କପାଳ ଖୋଲିଲା, ଆମ୍ଭରାଜ ଯେ ମା ଝୋୟାଙ୍କର ହୋଇଲା। ସ୍ନେହେ କଳିଙ୍ଗ ନରେନ୍ଦ୍ର ସୁଦାମର କର, ଭିତରକୁ ନେଲେ କରି ମହାସମାଦର। ମଣିମୟ ଆସ୍ଥାନରେ ବିଜେ କରାଇଲେ, ଅନ୍ୟ ଦେଶମାନଙ୍କୁ ସେ ନିମନ୍ତ୍ରଣ କଲେ। ବିବାହ ଲଗ୍ନ ସ୍ଥିର ହେଲା, ଦିନ ହେଲା ଧରା, ଗ୍ରାମେ ଗ୍ରାମେ ବଜାଇଲେ ଉଲ୍ଲାସ ଧେଣ୍ଡୁରା। ନଗର ମଣ୍ଡଣୀ ନୃପ କଲେ ବିଧି ମତେ, ତୋରଣ ମାନସ ଯାଇ ନାନା ଦିନ ଗ୍ରହଣିଲେ ବୁଲାଇ ପଞ୍ଚକ୍ରାସି କରାଇଲେ ବର କନ୍ୟା ନେଇ ବିବିଧ ମିଷ୍ଟାନ ଖାଦ୍ୟ ସାମଗ୍ରୀ ସମ୍ଭାର ଖାଇଲେ ସକଳ ଲୋକ କରି ଭରପୁର ମାଗନ୍ତା ମାନେ ନିଅନ୍ତି ଥାଳି ପୂର୍ଣ୍ଣ କରି ଅଇଁଠା ପତ୍ର ଚାଟନ୍ତି କୁକୁର କୁକୁରୀ ଝଙ୍କର ଗ୍ରାମରେ ପୁଣି ଥାଏ କନ୍ୟା ଏକ ପତି ଚନ୍ଦ୍ର ପରିମୁଖ ପିତା ମାତା ହରାଇଣ କଲା ବହୁ ଦୁଃଖ ଦିନେ ଲକ୍ଷ୍ମୀଧରଙ୍କୁ ସେ ଦେଖି ସ୍ନାନ ଘାଟେ ଶନିଶ୍ଚର ଚିନ୍ତା କରି ମନର ଉଚ୍ଚାଟେ ବୋଇଲା ଲକ୍ଷ୍ମୀଧର ହୁଅନ୍ତା ମୋର କାନ୍ଥ ତୁମ୍ଭ ପାଞ୍ଚ ମେଳା ମୁହିଁ କରନ୍ତି ବ୍ୟକତ ଏହିଭଳି ଭାଳିଣ ଗୃହକୁ ଚଳି ଗଲା ଲକ୍ଷ୍ମୀଧର ନିକଟକୁ ପତ୍ରିକ ଲେଖିଲା ଶନିଶ୍ଚର ସାକ୍ଷୀ ରଖି ପତି ରୂପେ ମୁହିଁ କରିଛି ସେଦିନ ସ୍ନାନ ଘାଟେ ମିଥ୍ୟା ନାହିଁ ଦୁହେଁ ଜାଣିନେଲେ ତହୁ ମନ କଥା ନିଜ ଘରେ ପ୍ରକାଶିଲେ ଚନ୍ଦ୍ରାବତୀର ଖୁଡ଼େଇ ଖୁଡ଼ୁତା ଶୁଣିଣ ରାଗେ ସେ ତମ ତମ ହେଲେ ଫଣ ଫଣ ଅଜାଇ ଯେତେ ଶୁଣି କଲେ ନାହିଁ ନାହିଁ ଚନ୍ଦ୍ରାବତୀ ପଣ କରିଦେବୀ ବହୁତ ଦାନ ଯୌତୁକ ମାନ ଦିଆଇବି ଚନ୍ଦ୍ରାବତୀ କହେ ମୋର ଲୋଡ଼ା ନାହିଁ ଧନ ଲକ୍ଷ୍ମୀଧର ପାଦେବି କି ଦେଇଛି ଜୀବନ ମରିବି ପଛକେ ତାହା ବିନା କାହା କର ନ ଧରିବି ସତ୍ୟ କର।